ତମେ
ମୁଁ ତ କରିଛି,
ତମେ ଯଦି କରୁଛ ତାହେଲେ ମୁଁ ବି କରୁଛି।
ହଁ କାହାକୁ?
ମୁଁ ତମକୁ ହିଁ ଭଲ ପାଏ ପରି, କିନ୍ତୁ ମୁଁ ଖୋଲି କହିବା ପାଇଁ ସାହସ ନାହିଁ।
ଆଚ୍ଛା ସଞ୍ଜୁ, ତମେ କିଛି କହିବାକୁ ଚାହୁଁନ କି ମୁଁ କିଛି କହେ ବୋଲି ଏକ୍ସପେକ୍ଟ ବି କରୁନ? ପ୍ଲିଜ ସଞ୍ଜୁ, ଟିକେ ହେଲେ ଏକ୍ସପେକ୍ଟ କର। ପ୍ଲିଜ 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 ସଞ୍ଜୁ, ଆମି ତୁମକେ ଭଲବାସି।
ଭଲ ମନ୍ଦ ସବୁ ଭୁଲି ବ୍ଲାଇଣ୍ଡଲି ତମକୁ କହୁଛି ଆଇ ଲଭ୍ ୟୁ। ସେତେବେଳେ ଦେଖ ନା ନାଇଁ, ତୁକା ଟଲ୍ ଡାର୍କ ହ୍ୟାଣ୍ଡସମ୍ ଅଛି କି ନାହିଁ, ତୁକା ପାଖରେ ବ୍ୟାଙ୍କ ବାଲାନ୍ସ ଅଛି କି ନାହିଁ, ସେଟା ମାଲଦାର ପାର୍ଟି ଅଛି କି ନାହିଁ, ତମକୁ ବୁଝାଉଛି। ତୁମ ଭଳିଆ ଝିଅମାନଙ୍କ ପାଇଁ ତ ଫ୍ୟାସନ୍ ହେଇଯାଇଛି ସବୁ। ସେମିତି ଦେଖିବାକୁ ଗଲେ ମୁଁ ଏମିତି ବଡ଼ ଭୁଲ କିଛି କରୁନି, ତିନିଟା ଝିଅ ଭିତରୁ ମୋ ପାଇଁ ଯିଏ ବେଷ୍ଟ ମୁଁ ତାକୁ ବାହାରେ, ଆଉ ଦୁଇ ଜଣଙ୍କୁ ରିଜେକ୍ଟ କରିଦେବି। ପ୍ରଥମେ ମୁଁ ତମକୁ ରିଜେକ୍ଟ କରିବି।
This is your DJ SK।
ସେଇଦିନ ତମେ ଭଲ ପାଇବାର ଅର୍ଥ ବୁଝିବ ଯେଉଁଦିନ ତମେ ନିଜେ କାହାକୁ ଭଲ ପାଇବ। ମନେ ରଖ, ଏ ମଣିଷର ମୃତ୍ୟୁ ଅଛି କିନ୍ତୁ ପ୍ରେମର ମୃତ୍ୟୁ ନାହିଁ। ମଣିଷ ମରିଗଲା ପରେ ବି ତା ପ୍ରେମ ସବୁଦିନ ପାଇଁ ବଞ୍ଚିକି ରହେ।
DJ SK।